ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୁରତ ଓ ଦମନ ଗସ୍ତରେ ଯାଇ ଆଜି 21,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଭାରତର 100ତମ ରାମସା ସ୍ଥଳୀ ଭାବେ ଉତ୍ତରପ୍ରଦେଶର ଜୟପ୍ରକାଶ ନାରାୟଣ ପକ୍ଷୀ ଅଭୟାରଣ୍ୟକୁ ମିଳିଲା ମାନ୍ୟତା। ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କଲା ରିଜର୍ଭ ବ୍ୟାଙ୍କ, ରେପୋହାର 5.25% ଅପରିବର୍ତ୍ତିତ। 65 ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଆସନ୍ତା 23 ତାରିଖରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଏବଂ ବିଶ୍ୱ ପରିବେଶ ଦିବସ ଅବସରରେ ପରିବେଶ ସୁରକ୍ଷାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ସୁରତ ଓ କେନ୍ଦ୍ରଶାସିତ ଅଞ୍ଚଳ ଦମନ ଗସ୍ତରେ ଯାଇ 21,770 କୋଟି ଟଙ୍କାରୁ ଅଧିକ ବ୍ୟୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ। ଶ୍ରୀ ମୋଦି ପ୍ରଥମେ ହାଜରା ଗସ୍ତ କରି ଶିଳ୍ପ ଓ ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିବା ପରେ ଏକ ଜନସମାବେଶକୁ ଉଦ୍ବୋଧନ ଦେବେ। ଦମନରେ ପହଞ୍ଚି ପ୍ରଧାନମନ୍ତ୍ରୀ ନମୋ ବିମାନ ବନ୍ଦରର ନୂତନ ଟର୍ମିନାଲ କୋଠା ଓ ଅତ୍ୟାଧୁନିକ ନମୋ ହସ୍ପିଟାଲର ଉଦ୍ଘାଟନ କରିବେ। ଏହାସହ ପ୍ରଧାନମନ୍ତ୍ରୀ ଆଇକନିକ୍ ବ୍ରିଜ୍, ଦମନ ସମ୍ମେଳନ କେନ୍ଦ୍ର ଏବଂ ନିଫ୍ଟ କ୍ୟାମ୍ପସର ଶିଳାନ୍ୟାସ କରିବେ। ଲାକ୍ଷାଦ୍ୱୀପରେ ସାମୁଦ୍ରିକ ବିକାଶ ନିମନ୍ତେ 885 କୋଟି ଟଙ୍କାର ବନ୍ଦର ପ୍ରକଳ୍ପର ମଧ୍ୟ ଶ୍ରୀ ମୋଦି ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପ ଦ୍ୱାରା କାଲ୍ପେନି ଓ କଦମତ୍ ଦ୍ୱୀପରେ ବହୁମୁଖୀ ଜେଟି ନିର୍ମାଣ ଦ୍ୱାରା ବୃହତ୍ ଯାତ୍ରୀ ଓ କ୍ରୁଜ୍ ଜାହାଜର ଯାତାୟତ ସୁବିଧା ସମ୍ଭବ ହୋଇପାରିବ। ଉତ୍ତରପ୍ରଦେଶର ବାଲିଆସ୍ଥିତ ଜୟପ୍ରକାଶ ନାରାୟଣ ପକ୍ଷୀ ଅଭୟାରଣ୍ୟକୁ ଭାରତର 100ତମ ରାମସାର ସ୍ଥଳୀ ଭାବେ ମାନ୍ୟତା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ସଫଳତା ନେଇ ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଦେଶର ପ୍ରାକୃତିକ ପରିବେଶ ଓ ଆର୍ଦ୍ରଭୂମି ସଂରକ୍ଷଣ ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି। ବୈଜ୍ଞାନିକ ପଦ୍ଧତି, ନବସୃଜନ, ଜନସଚେତନତା ଓ ଜନଭାଗିଦାରୀ ମାଧ୍ୟମରେ ଆର୍ଦ୍ରଭୂମି ସଂରକ୍ଷଣକୁ ସୁଦୃଢ଼ କରାଯାଉଥିବା ସେ କହିଛନ୍ତି। କର୍ଣ୍ଣାଟକରେ ଜଳସମ୍ପଦ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡି ଦାୟିତ୍ୱ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରି ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ବେଙ୍ଗାଲୁରୁ ବିକାଶ ବିଭାଗ ଦିଆଯିବ ବୋଲି ତାଙ୍କୁ ପୂର୍ବରୁ ପ୍ରତିଶ୍ରୁତି ମିଳିଥିଲା, ତେବେ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏହି ବିବାଦର ସମାଧାନ କରାଯିବ ବୋଲି କହିଛନ୍ତି। ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା କରି ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ମୁଦ୍ରାନୀତି କମିଟି ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନେଇଛି। ସ୍ଥାୟୀ ଜମା ସୁବିଧା ହାର 5% ଏବଂ ମାର୍ଜିନାଲ ଷ୍ଟାଣ୍ଡିଂ ଫ୍ୟାସିଲିଟି ହାର ଓ ବ୍ୟାଙ୍କ ହାର 5.5% ବଳବତ୍ତର ରହିଛି। ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ପାଇଁ GDP ଅଭିବୃଦ୍ଧି ଆକଳନକୁ 6.9%ରୁ 6.6%କୁ ହ୍ରାସ କରିଛି। ଅନ୍ୟପକ୍ଷରେ ମୁଦ୍ରାସ୍କୀତି ଆକଳନକୁ 4.6%ରୁ 5.1% ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତିକୁ ସ୍ୱାଗତ କରି ଶିଳ୍ପ ସଂଗଠନ ଆସୋଚାମ୍ କହିଛି ରେପୋ ହାର ଅପରିବର୍ତ୍ତିତ ରହିବା ଅଭିବୃଦ୍ଧି ଏବଂ ବ୍ୟବସାୟିକ ମନୋଭାବକୁ ସୁଦୃଢ଼ କରିବ। ଆସୋଚାମ୍ର ମହାସଚିବ ସୌରଭ ସାନ୍ୟାଲ କହିଛନ୍ତି ଏହା ଅର୍ଥନୈତିକ ଅଭିବୃଦ୍ଧି ଓ ମୁଦ୍ରାସ୍କୀତି ନିୟନ୍ତ୍ରଣ ମଧ୍ୟରେ ସନ୍ତୁଳିତ ଦୃଷ୍ଟିଭଙ୍ଗୀକୁ ପ୍ରତିଫଳିତ କରୁଛି। ବିଦେଶୀ ପୁଞ୍ଜିନିବେଶକଙ୍କ ପାଇଁ କେନ୍ଦ୍ର ସରକାର ସରକାରୀ ନିବେଶରୁ ମିଳୁଥିବା ପୁଞ୍ଜି ଲାଭ ଓ ସୁଧ ଆୟ ଉପରେ ଟିକସ ଛାଡ଼ ଘୋଷଣା କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ବ୍ୟବସ୍ଥା ଚଳିତ ବର୍ଷ April 1ରୁ ପିଛିଲା ଭାବେ ଲାଗୁ ହେବ। ଏହାଦ୍ୱାରା ଦୀର୍ଘମିଆଦୀ ବିଦେଶୀ ପୁଞ୍ଜି ପ୍ରବାହ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। CBSE ଦ୍ୱାଦଶ ଶ୍ରେଣୀ ଫଳାଫଳ ପରବର୍ତ୍ତୀ ଅଭିଯୋଗ ନିରାକରଣ ପ୍ରକ୍ରିୟାରେ 70,000ରୁ ଅଧିକ ଆବେଦନ ମିଳିଛି। ଏଥିରେ 7,314ଟି ମାର୍କ ଯାଞ୍ଚ ଏବଂ 63,000ରୁ ଅଧିକ ପୁନଃ ମୂଲ୍ୟାୟନ ଆବେଦନ ସାମିଲ ରହିଛି। ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥାକୁ ନେଇ ସମାଲୋଚନା ହେବା ପରେ ଏହାର କାର୍ଯ୍ୟକାରିତା ନେଇ କେନ୍ଦ୍ର ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ 23 ତାରିଖରେ ଦ୍ୱିତୀୟ ବେସାମରିକ ସମ୍ମାନ ସମାରୋହରେ ଚଳିତ ବର୍ଷ ପାଇଁ 65 ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ମୋଟ 131 ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ ମିଳିଛି। ଏଥିରେ 5 ପଦ୍ମ ବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ରହିଛି। ପ୍ରଥମ ବେସାମରିକ ସମ୍ମାନ ପ୍ରଦାନ ସମାରୋହରେ ଗତମାସରେ ରାଷ୍ଟ୍ରପତି 66 ଜଣ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଆସନ୍ତାକାଲି ବିକଶିତ ଭାରତ ପାଇଁ ଯୁବପିଢ଼ି ମାଇ ଭାରତ ୟୁଥ୍ କନ୍ଭେନ୍ସନ୍ ଅନୁଷ୍ଠିତ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ୟୁବା ଭାରତ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। ଦେଶର ବିଭିନ୍ନ ପ୍ରାନ୍ତରୁ 6000ରୁ ଅଧିକ ଯୁବ ପ୍ରତିନିଧି ଏଥିରେ ଯୋଗଦେବେ। କର୍ମଚାରୀ ରାଜ୍ୟ ବୀମା ନିଗମ ESIC ପକ୍ଷରୁ 2026-27 ଶିକ୍ଷାବର୍ଷ ପାଇଁ ବୀମାଭୁକ୍ତ କର୍ମଚାରୀଙ୍କ ସନ୍ତାନ କୋଟାରେ MBBS, BDS ଓ BSc ନର୍ସିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ଆହ୍ୱାନ କରାଯାଇଛି। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି କୋଟାରେ ମୋଟ 783 ଆସନ ସଂରକ୍ଷିତ ରହିଛି। ଦେଶର 22 ମେଡିକାଲ, ଡେଣ୍ଟାଲ ଏବଂ ନର୍ସିଂ ପ୍ରତିଷ୍ଠାନରେ 695 MBBS, 28 BDS ଓ 60 BSc ନର୍ସିଂ ଆସନ ରହିଛି। ଏହିସବୁ ଆସନରେ କେନ୍ଦ୍ରୀୟ କାଉନ୍ସେଲିଂ ପ୍ରକ୍ରିୟା ମାଧ୍ୟମରେ ନାମଲେଖା କରାଯିବ। ବିହାର ପାଟନା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ମୀନାକ୍ଷୀ ମଦନ ରାୟ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ୍ ପାଟନାର ଲୋକଭବନରେ ଆୟୋଜିତ ସମାରୋହରେ ଜଷ୍ଟିସ୍ ରାୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। 29ତମ ଜାତୀୟ ଇ ଗଭର୍ଣ୍ଣାନ୍ସ 2026 ପୁରସ୍କାର ଘୋଷଣା କରାଯାଇଛି। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ 7 ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଇ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ତଥା ପ୍ରତିଷ୍ଠାନଗୁଡ଼ିକୁ 17 ପୁରସ୍କାର ପ୍ରଦାନ କରାଯିବ। ସେଥିମଧ୍ୟରେ 10 ସ୍ୱର୍ଣ୍ଣ, 6 ରୌପ୍ୟ ଏବଂ 1 ଜୁରି ପୁରସ୍କାର ଅନ୍ତର୍ଭୁକ୍ତ। ଦେଶବ୍ୟାପୀ ଇ ପ୍ରଶାସନ ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନର ସ୍ୱୀକୃତି ଏବଂ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ପଞ୍ଜାବ ରାଜ୍ୟ ମହିଳା ଆୟୋଗ ଲୁଧିଆନାରୁ 9 ବାଳିକା ନିଖୋଜ ଘଟଣାର ନିଜ ଆଡ଼ୁ ତଦନ୍ତ ଆରମ୍ଭ କରିଛି। ଆୟୋଗର ଅଧ୍ୟକ୍ଷା ରାଜଲାଲି ଗିଲ୍ ଲୁଧିଆନା ପୁଲିସ୍ କମିଶନରଙ୍କୁ ଆସନ୍ତା 8 ସୁଦ୍ଧା ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତମାସରେ ଲୁଧିଆନାରୁ 9 ବାଳିକା ନିଖୋଜ ହୋଇଯାଇଥିଲେ। ଆମେରିକା ଓ ଇରାନ ମଧ୍ୟରେ ପରମାଣୁ ପ୍ରସଙ୍ଗକୁ ନେଇ କୂଟନୈତିକ ଆଲୋଚନା ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନକୁ କୌଣସି ପରିସ୍ଥିତିରେ ପରମାଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ। ଶ୍ରୀ ଟ୍ରମ୍ପ କହିଛନ୍ତି ପରମାଣୁ ନିରସ୍ତ୍ରୀକରଣ ନେଇ ଆମେରିକା ଗୁରୁତ୍ୱ ପ୍ରଦାନ କରୁଛି ଏବଂ ଉଭୟ ଦେଶ ମଧ୍ୟରେ କୌଣସି ପ୍ରକାରର ଚୁକ୍ତି ଏହା ଉପରେ ନିର୍ଭର କରିବ। ଅନ୍ୟପକ୍ଷରେ ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ ଏବଂ ରିପବ୍ଲିକାନ୍ ନେତାମାନେ କହିଛନ୍ତି ଚୀନ୍ ଉପରେ ଆର୍ଥିକ ନିର୍ଭରଶୀଳତା ହ୍ରାସ କରିବାରେ ଆମେରିକା ଉଲ୍ଲେଖନୀୟ ପ୍ରଗତି କରିଛି। ଚୀନ୍ ସହ ବାଣିଜ୍ୟ ନିଅଣ୍ଟ ଗତବର୍ଷ 32% ହ୍ରାସ ପାଇଥିବା ସେମାନେ କହିଛନ୍ତି। ଭାରତ ବ୍ରିଟେନ୍ ଦୃଷ୍ଟିକୋଣ 2035 ସମୀକ୍ଷା କରିବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀରେ ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ବ୍ରିଟେନ୍ର ବୈଦେଶିକ ସଚିବ ୟେଭେଟ୍ କୁପର ବୈଠକରେ ଯୋଗ ଦେଇଥିଲେ। ଉଭୟ ନେତା ଅଭିବୃଦ୍ଧି, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ, ପ୍ରତିରକ୍ଷା ଏବଂ ସୁରକ୍ଷା, ଜଳବାୟୁ ଏବଂ ସ୍ୱଚ୍ଛ ଶକ୍ତି ଓ ଶିକ୍ଷା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ସାରା ବିଶ୍ୱରେ ପରିବେଶ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ୱ ପରିବେଶ ଦିବସ ଆଜି ପାଳନ କରାଯାଉଛି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଭାବରେ 1973 ପ୍ରତିବର୍ଷ ଜୁନ୍ 5 ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ପାଇଁ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ ହେଉଛି। ବିଶ୍ୱ ପରିବେଶ ଦିବସ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍କତି ଓମ୍ ବିର୍ଲା, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରମୁଖ ଦେଶବାସୀଙ୍କୁ ଜୈବ ବିବିଧତାର ସୁରକ୍ଷା ଲାଗି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଏକ ପେଡ଼ ମା' କେ ନାମ ଅଭିଯାନର ସଫଳତା ଉଲ୍ଲେଖ କରି ପରିବେଶ ସୁରକ୍ଷାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ କହିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ସୁରତ ଓ ଦମନ ଗସ୍ତରେ ଯାଇ ଆଜି 21,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଭାରତର 100ତମ ରାମସାସ୍ଥଳୀ ଭାବେ ଉତ୍ତରପ୍ରଦେଶର ଜୟପ୍ରକାଶ ନାରାୟଣ ପକ୍ଷୀ ଅଭୟାରଣ୍ୟକୁ ମିଳିଲା ମାନ୍ୟତା। ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କଲା ରିଜର୍ଭ ବ୍ୟାଙ୍କ। ରେପୋ ହାର 5.25% ଅପରିବର୍ତ୍ତିତ। 65 ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଆସନ୍ତା 23 ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସମ୍ବାଦ ଶେଷ ହେଲା।